ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ଦିଲ୍ଲୀ କାର୍ ବିସ୍ଫୋରଣ ଘଟଣାକୁ ନେଇକରି ପ୍ରଧାନମନ୍ତ୍ରୀଙ୍କର ଅଧ୍ୟକ୍ଷତାରେ ବସିଲା ସୁରକ୍ଷା ବାବଦ କ୍ୟାବିନେଟ୍ କମିଟି ବୈଠକ। ଛାତ୍ରଛାତ୍ରୀମାନଙ୍କର ସପନ ସୃଜନଶୀଳତା ଆଉ ପ୍ରତିଭାର ବିକାଶ ଲାଗି ସୁରଭି ଗୋଟେ ବର୍କସ ମଚାନ ଆଏ କହିଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶା ସର୍ବେକ୍ଷଣ ଆଉ ବନ୍ଦୋବସ୍ତ ଅଧିନିୟମର ସଂଶୋଧନକେ ଅନୁମୋଦନ ଦେଲେ ମୁଖ୍ୟମନ୍ତ୍ରୀ। ପୁରୁଣା ପଞ୍ଜିକୃତ ଜମିପଟା ରେକର୍ଡ ବଦଲାବାରକେ ତହସିଲଦାରମାନଙ୍କୁ ମିଳିଲା କ୍ଷମତା। ଆଉର୍ ବାରବାଟୀ ଷ୍ଟାଡିୟମ୍ନ ଆଇବା 9 ତାରିଖ ହେବାରକେ ଥିବା T20 କ୍ରିକେଟ୍ ମ୍ୟାଚ୍କେ ନେଇକରି ମୁଖ୍ୟମନ୍ତ୍ରୀଙ୍କର ଅଧ୍ୟକ୍ଷତାରେ ହେଲା ବୈଠକ। ଦିଲ୍ଲୀ କାର୍ ବିସ୍ଫୋରଣ ଘଟଣାକୁ ନେଇକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଅଧ୍ୟକ୍ଷତାରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍ କମିଟିର ଜରୁରୀ ବୈଠକ ଆୟୋଜ ହୋଇଯାଇଛି। ପ୍ରଧାନମନ୍ତ୍ରୀଙ୍କର ଆବାସିକ କାର୍ଯ୍ୟାଳୟ ହୋଇଥିବା ଏହି ବୈଠକରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହିତ ବରିଷ୍ଠ ସୁରକ୍ଷା ଅଧିକାରୀମାନେ ଯୋଗ ଦେଇଥିଲେ। ବୈଠକରେ ଦିଲ୍ଲୀ ବିସ୍ଫୋରଣ ଘଟଣା ଉତ୍ତର ସ୍ଥିତି ବାବଦେ ଆଲୋଚନା କରାଯାଇଥିବାର ଜଣାପଡ଼ିଛି। ବୈଠକ ଆଗରୁ ପ୍ରଧାନମନ୍ତ୍ରୀ ଏଲ୍ଏନ୍ଜିପି ଡାକ୍ତରଖାନାକୁ ଯାଇକରି ବିସ୍ଫୋରଣ ଆହତ ହୋଇଥିବା ଲୋକଙ୍କୁ ଭେଟିକରି ସେମାନେ ଜଲ୍ଦି ସୁସ୍ଥ ହେବା ଲାଗି କାମନା କରିଛନ୍। ଇତାର ସହିତ ଆହତମାନଙ୍କର ପରିବାର ଲୋକ ଚିକିତ୍ସା ବାବଦେ ପଚରି ବୁଝିଛନ୍। ଘଟଣା ପଛରେ ଥିବା ଲୋକଙ୍କୁ କଡ଼ା ଦଣ୍ଡ ଦିଆଯିବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ଛାତ୍ରଛାତ୍ରୀମାନଙ୍କର ସପନ ସୃଜନଶୀଳତା ଆଉ ପ୍ରତିଭା ବିକାଶ ଲାଗି ସୁରଭି ଗୋଟେ ବର୍କସ ମଚାନ ଆଏ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲଠାରେ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2025 ଉଦ୍ଘାଟନ କରିକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍, ରାଜ୍ୟ ସରକାର ପ୍ରାଥମିକ ଶିକ୍ଷା ନେଇକରି 12 ଶ୍ରେଣୀ ତକ ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇ ଦେବାରକେ ଚେରେଷ୍ଟା ଚଲେଇଛନ୍। ରାଜ୍ୟ ଜାତୀୟ ଶିକ୍ଷାନୀତି 2020 ବିଦ୍ୟାଳୟ ସ୍ତରନୁ ମୂଲ କରିକରି ବିଶ୍ୱବିଦ୍ୟାଳୟ ସ୍ତର ତକ ସଫଳତାର ସହିତ କାର୍ଯ୍ୟକାରୀ କରାଯାଇଛି। ରାଜ୍ୟ 45,000 ବିଦ୍ୟାଳୟନ ଶିଶୁ ବାଟିକା ମୂଲ କରାଯାଇଛି। ଛୋଟ ଛୁଆମାନଙ୍କର ଯତ୍ନ ଆଉ ପ୍ରାରମ୍ଭିକ ଶିକ୍ଷା ଲାଗି ଶିଶୁ ସେବିକାମାନଙ୍କୁ ବି ନିଯୁକ୍ତି ଦିଆଯିବା ବୋଲି ମୁଖ୍ୟମନ୍ତ୍ରୀ
କହିଛନ୍ତି। ପ୍ରତ୍ୟେକ ଆମ ପିଲାମାନଙ୍କର ସ୍ୱପ୍ନ ଅଛି, ସୃଜନଶୀଳତା ଅଛି, ଚିନ୍ତାଧାରା ଅଛି, ଏବଂ ତା ସହିତ ସେମାନଙ୍କର ଏ ପ୍ରତିଭାକୁ କେମିତି ବିକଶିତ କରାଯାଇପାରିବ, ଇଏ ହେଉଛି ଗୋଟେ ବହୁତ ବଡ଼ ପ୍ଲାଟଫର୍ମ ବା ଯାହାକୁ ଆମେ ମଞ୍ଚ ବୋଲି କହୁଛନ୍ତି।
ମହୋତ୍ସବଟି ବିଦ୍ୟାଳୟ ଆଉ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇକରି ଶିକ୍ଷା ବ୍ୟବସ୍ଥାଟି ସବୁ ସ୍ତରର ବିକାଶ ହେଲେ ଯାଇକରି ରାଜ୍ୟର ଶିକ୍ଷା କ୍ଷେତ୍ର ବିକାଶ ହୋଇପାରବା ବୋଲି କହିଛନ୍ତି। ନୂଆପଡ଼ା ବିଧାନସଭା ଉପନିର୍ବାଚନଟି ଇଥର 83.45% ମତଦାନ ହୋଇଛି, ଯେନ୍ଟାକି ସବୁଥରନୁ ରେକର୍ଡ ହୋଇଛି ବୋଲି ଜିଲ୍ଲାପାଳ ଆଉ ଜିଲ୍ଲା ନିର୍ବାଚନ ଅଧିକାରୀ ମଧୁସୂଦନ ଦାସ ସୂଚନା ଦେଇଛନ୍। ଆଜି ଗୋଟେ ସାମ୍ବାଦିକ ସମ୍ମିଳନୀ ଶ୍ରୀ ଦାସ କହିଛନ୍, ଜିଲ୍ଲାର ମୋଟ ଭୋଟର ସଂଖ୍ୟା 2,54,497 ଥିବାର ବେଲ୍କେ 2,12,485 ଜଣ ଭୋଟ୍ ଦେଇଛନ୍। ଆଇବା 14 ତାରିଖ ଦିନ ଭୋଟ୍ ଗନ୍ତି ହେବା, ଏଥିଲାଗି ତିନିଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଗନ୍ତି ଲାଗି 14 ଟେବୁଲ କରାଯାଇଥିବାର ବେଲେ 26 ରାଉଣ୍ଡ ଗନ୍ତି ହେବା। ସକାଳର 8 ବଜେନୁ ପହିଲା ପୋଷ୍ଟାଲ ବ୍ୟାଲେଟ୍ ଗନ୍ତି ହେବା, ତାର ଉତ୍ତରୁ ଇଭିଏମ୍ ଗନ୍ତି ହେବା ବୋଲି ଜିଲ୍ଲାପାଳ କହିଛନ୍ତି। କଟକର ଐତିହାସିକ ବାଲିଯାତ୍ରାର ସମୟ ଆଇବା କାଲତକ ବଢ଼ାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅନୁମୋଦନ ଉତ୍ତରୁ ଯାତ୍ରାକେ ଦିନେ ବଢ଼ାଯାଇଛି। ବାଲିଯାତ୍ରାକେ ନେଇକରି ଲୋକଙ୍କର ଭିତରେ ରହିଥିବା ଆକର୍ଷଣ ଆଉ ଯାତ୍ରାନ ବ୍ୟବସାୟୀମାନଙ୍କର କାରବାରକେ ନଜରଠି ରଖିକରି ମୁଖ୍ୟମନ୍ତ୍ରୀ ଏ ନିଷ୍ପତ୍ତି ନେଇଛନ୍। ଆଇବାକାଲ ବାଲିଯାତ୍ରା ଉଦ୍ଯାପିତ ହେବା ବୋଲି କଟକ ଅତିରିକ୍ତ ଜିଲ୍ଲାପାଳ ଶିବ ଟୋପୋ ସୂଚନା ଦେଇଛନ୍। ମକ୍ସିର ମାସର ଅନ୍ଧାର ପଖର ଅଷ୍ଟମୀ ତିଥିକେ ଆଜି ପଢୁଆଷ୍ଟମୀ ଭାବେ ପାଳନ କରାଯାଉଛି। ଏହି ଅବସରରେ ପୁରୀ ଶ୍ରୀମନ୍ଦିର ଖାସ୍ ନୀତିକାନ୍ତି ହୋଇଛି। ଭୋଗମଣ୍ଡପ ନୀତି ସର୍ବାର ଉତ୍ତରୁ ନୀତି ବାଡ଼ନ ମହାପ୍ରଭୁମାନଙ୍କର ମୈଲମ କରାଯାଇକରି ପୂଜାପଣ୍ଡା ସେବକମାନେ ମହାସ୍ନାନ ନୀତି କରିଥିଲେ। ତାର ଉତ୍ତରୁ ମହାପ୍ରଭୁମାନଙ୍କର ନୂଆ ବସ୍ତ୍ର ଚନ୍ଦନ ଲାଗି କରାଯାଇକରି ଫୁଲୁ ପୁରିଆ ଖାଦି ଆଉ ଛେଦା ପ୍ରସାଦ ଲାଗି କରାଯାଇଥିଲା। ଆଇବାକାଲ ମକ୍ସିର ଗୁରୁବାର ନବମୀ ତିଥି ଅବସରରେ ଶ୍ରୀମନ୍ଦିରନ ଜାମା ଲାଗି ନୀତି କରାଯିବା, ଶୀତ ବଢ଼ୁଥିବାରୁ ମହାପ୍ରଭୁମାନଙ୍କର ଏ ନୀତି କରାଯାଏସି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଜ୍ୟ ଜମି ଘିନାବିକା ସମସ୍ୟାକେ ଦୂର କରିବା ଲାଗି ଓଡ଼ିଶା ସର୍ବେକ୍ଷଣ ଆଉ ବନ୍ଦୋବସ୍ତ ଅଧିନିୟମର ସଂଶୋଧନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅଧିନିୟମକେ ସଂଶୋଧନ କରବାରକେ ଅନୁମୋଦନ ଦେଇଛନ୍। ଏଚ୍ଡି ନିୟମ ଅନୁସାରେ ବନ୍ଦୋବସ୍ତ ଅଧିକାରୀ ବନ୍ଦୋବସ୍ତ ପ୍ରକ୍ରିୟା ଆଗନୁ ଘିନା ହୋଇଥିବା ଜମିର ପଟ୍ଟା ଘିନିଥିବା ଲୋକଙ୍କର ନାଥି କରସନ୍। ହେଲେ ଯଦି କେନ୍ସି କାରଣ ଲାଗି ବନ୍ଦୋବସ୍ତ ପ୍ରକ୍ରିୟାଥି ଏହି ଜମି ପଟ୍ଟା ଘିନିଥିବା ଲୋକଙ୍କ ନାଥି ନାଇଁ କରାଯାଇଥିବା ବେଳେ ଘିନିଥିବା ଲୋକ ଏଥିଲାଗି ରାଜସ୍ୱ ପରିଷଦ ଆଉ ଅଲଗା କ୍ଷମତା ପାଇଥିବା ରିଭିଜନ କୋର୍ଟ ନ ଅପିଲ କରସନ୍। ବହୁତଟେ କାମର ବୋଝ ଲାଗି ଏ ଅପିଲ ମାନଙ୍କର ବଛର ବଛର ହେଲା ଫଇସଲା ନାହିଁ ହେଇକରି ପଡ଼ିଥିସି। ଏଥିଲାଗି ତହସିଲଦାର ମାନଙ୍କୁ ଏ ମାମଲା ମାନଙ୍କର ସମାଧାନ କରିବା ଲାଗି ସଂଶୋଧିତ ନିୟମ ଥି କ୍ଷମତା ଦିଆଯାଇଛି। ଇଟା ହେବାରୁ ଆଗକେ ଲୋକମାନେ ଘିନିଥିବା ଜମିର ପଟ୍ଟା ନିଜର ନାଁଥି କରବାର୍ ଲାଗି ଆଉ ପୁରୁଣା ପଞ୍ଜିକୃତ ଜମିର ରେକର୍ଡ ବଦଲାବାର୍ ଲାଗି ତହସିଲଦାର ମାନଙ୍କର ପାଖେ ଆବେଦନ କରିପାରବେ। ଆଜ ଲୋକସେବା ପ୍ରସାରଣ ଦିବସ। 1947 ମସିହାର ଆଜିର ଦିନେ ଜାତିର ପିତା ମହାତ୍ମା ଗାନ୍ଧି ଦିଲ୍ଲୀର ପ୍ରସାରଣ ଭବନକେ ଆସିକରି ଦେଶ ବିଭାଜନ ଉତ୍ତରୁ ହରିୟାଣାର କୁରୁକ୍ଷେତ୍ର ନ ଅସ୍ଥାୟୀ ଭାବେ ରହୁଥିବା ଶରଣାର୍ଥୀମାନଙ୍କୁ ରେଡିଓ ଥି ସମ୍ବୋଧିତ କରିଥିଲେ। ହେତେବେଳେ ଗାନ୍ଧିଜୀ ରେଡିଓ ମାଧ୍ୟମକେ ଭଗବାନଙ୍କର ଚମତ୍କାର ଶକ୍ତି ବୋଲି କହିଥିଲେ। ଦିଲ୍ଲୀର ପ୍ରସାରଣ ଭବନକେ ମହାତ୍ମା ଗାନ୍ଧି ଆସ୍ବାର ଘଟଣାକେ ସୁର୍ତା କରବାର ଲାଗି 2001 ମସିହାନୁ ଫି ବଛର ନଭେମ୍ବର 12 ତାରିଖକେ ଲୋକସେବା ପ୍ରସାରଣ ଦିବସ ଭାବେ ପାଳନ କରାଯାଇ ଆସୁଛି। 2023 ମସିହା ମାର୍ଚ୍ଚ ମାସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 100 ସଂସ୍କରଣଟି ମହାତ୍ମା ଗାନ୍ଧି ଆକାଶବାଣୀର ଯେନ୍ ଷ୍ଟୁଡିଓ ନ ଐତିହାସିକ ବାର୍ତ୍ତା ଦେଇଥିଲେ ସେତାକେ ବାପୁ ଷ୍ଟୁଡିଓ ନାଁ ଦେଇଥିଲେ। ସେ ଷ୍ଟୁଡିଓ ନ ବାପୁଜୀଙ୍କର ଭାଷଣର ରେକର୍ଡିଂ, ପ୍ରାର୍ଥନା ସଭାର କିଛି ଝଲକ, ତାଙ୍କର ଗସ୍ତର ସ୍କରଣୀୟ କିଛି ଜିନିଷ ଆଉ ଐତିହାସିକ ଘଟଣାକେ ଦର୍ଶାଉଥିବା କିଛି ଫଟୋ ଗ୍ୟାଲେରୀ ବିଲ୍ ରହିଛି। ବୌଦ୍ଧ ଜିଲ୍ଲାନ ତମାଖୁମୁକ୍ତ ଯୁବ ଅଭିଯାନ 3 ଖେପ୍ ମୁଲ୍ହିଚେ। ଜିଲ୍ଲାପାଳ ବିଭୂତିଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା କାର୍ଯ୍ୟକ୍ରମଟି ଜିଲ୍ଲାପାଳଙ୍କ ଯୋଜନା ଓ ନିର୍ଦ୍ଦେଶ ଅନୁସାରେ ସବୁ ଶିକ୍ଷାନୁଷ୍ଠାନମାନଙ୍କେ ତମାଖୁମୁକ୍ତ ଅଭିଯାନ ମୂଲ୍ କରବାର୍କେ ନିଷ୍ପତ୍ତି ନିଆଯାଇଛି। ଇତାର ସହିତ ଜିଲ୍ଲାନ ତମାଖୁ ବିକ୍ରି ଆଉ କୋଟ୍ପା ନିୟମକେ ଆହୁରି କଡ଼ାକଡ଼ି କରବାର୍କେ କୁହାଯାଇଛି। ଶିକ୍ଷା, ପୁଲିସ, ଅବକାରୀ, ଜିଲ୍ଲା ମଙ୍ଗଳ ବିଭାଗ ଆଉ ଅଲଗା ବିଭାଗ ମିଶିକରି ଜିଲ୍ଲାନ ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମ କରବାର୍କେ ଜିଲ୍ଲାପାଳ ପରାମର୍ଶ ଦେଇଛନ୍। ବୌଦ୍ଧ ଜିଲ୍ଲା ତାଲିମ କେନ୍ଦ୍ରନ ବିଶ୍ୱ ନିମୋନିଆ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସଂଘମିତ୍ରା ପଣ୍ଡାଙ୍କ ଅଧ୍ୟକ୍ଷତାରେ ହୋଇଥିବା କାର୍ଯ୍ୟକ୍ରମଟି ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଅମିତାଭ ଦାସ, ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ବିଜେ କୁମାର ସାହୁ ଆଉ ଅଲଗାମାନେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମଟି ଅତିଥିମାନେ ନିମୋନିଆ ଦିବସର ମହତ୍ୱ ବାବଦେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଥିଲେ। ମେରା ଯୁବ ଭାରତ କଳାହାଣ୍ଡି ଶାଖା ଓ ଜିଲ୍ଲା ନଥିବା ସିଆର୍ପିଏଫ୍ର 64 ବାଟାଲିୟନ୍ ତରଫୁ 17 ଜନଜାତି ଯୁବ ଆଦାନ ପ୍ରଦାନ କାର୍ଯ୍ୟକ୍ରମ ମୂଲ ହୋଇଛି। ଯୋଜନା ଅଧୀନ 6 କ୍ଷେପେ ଭବାନୀପାଟଣା ବ୍ଲକର ମାଓ ଇଲାକାର 20 ଜୁଆନ ପିଲା ଟୁକେଲ ଦିଲ୍ଲୀ ଯାଇଛନ୍। ସେମାନେ ଦିଲ୍ଲୀ ଯିବାର ଆଗରୁ ସିଆର୍ପିଏଫ୍ ଅଟାଙ୍ଗଗୁଡ଼ା କ୍ୟାମ୍ପ ପରିସରନ ଆଜି ଗୋଟିଏ ଖାସ୍ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ସିଆର୍ପିଏଫ୍ କମାଣ୍ଡାଣ୍ଟ ଅଜୟ କୁମାରଙ୍କ ସହିତ ଅଲଗା ଅଧିକାରୀ ଆଉ ମେରା ଯୁବା ଭାରତର ଅଧିକାରୀମାନେ ଉପସ୍ଥିତ ରହିକରି ଜିଲ୍ଲାର କଳା ସଂସ୍କୃତିକେ ଦିଲ୍ଲୀନୁ ପ୍ରଦର୍ଶନ କରିକରି ଜିଲ୍ଲା ଲାଗି ଗୌରବ ଆନ୍ବାର୍କେ ଜୁଆନ୍ ପିଲା ଟୁକେଲମାନଙ୍କୁ ତହକେଇଛନ୍। ଭାରତ ଆଉ ଦକ୍ଷିଣ ଆଫ୍ରିକା ଭିତରେ କଟକ ବାରବାଟୀ ଷ୍ଟାଡିୟମ୍ର ଡିସେମ୍ବର 9 ହେବାର୍କେ ଥିବା T20 ମ୍ୟାଚ୍ ଠିକ୍ ଭାବେ ଆୟୋଜନ କରିବା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ଆଉ ରାଜ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍। ଭୁବନେଶ୍ୱର ଲୋକସେବା ଭବନର ଆଜି ଇ ବାବଦେ ହୋଇଥିବା ଗୋଟିଏ ପ୍ରସ୍ତୁତି ବୈଠକ ଥି ମୁଖ୍ୟମନ୍ତ୍ରୀ କହିଛନ୍, କ୍ରିକେଟ୍ ଆମର ଦେଶର ଗୋଟିଏ ବହୁତ ଲୋକପ୍ରିୟ ଖେଲ୍। କଟକନ ମ୍ୟାଚ୍ ଆୟୋଜନ ଯେନ୍ତା ତ୍ରୁଟିଶୂନ୍ୟ ଭାବେ କରାଯିବ ସେଥିଲାଗି ମୁଖ୍ୟମନ୍ତ୍ରୀ ସମକର ସହଯୋଗ କାମନା କରିଛନ୍। ଦିଲ୍ଲୀନ ହୋଇଥିବା ବିସ୍ଫୋରଣକେ ନଜରଥି ରଖିକରି ଇ ଖେଲ୍ ସମୟଥି ଲୋକଙ୍କର ସୁରକ୍ଷା ଦିଗ୍କେ ଅଦ୍କା ଧ୍ୟାନ ଦେବାର୍କେ ମୁଖ୍ୟମନ୍ତ୍ରୀ ପୁଲିସ୍ ପ୍ରଶାସନକେ ନିର୍ଦ୍ଦେଶ ଦେଇଛନ୍। ଜଳଶକ୍ତି ଅଭିଯାନର କ୍ୟାଚ୍ ଦ ରେନ୍ କାର୍ଯ୍ୟକ୍ରମ ଥି କଳାହାଣ୍ଡି ସହିତ ଓଡ଼ିଶାର 5 ଜିଲ୍ଲାକେ କେନ୍ଦ୍ର ସରକାରଙ୍କ ତରଫୁ ଜଲପଞ୍ଚାୟତ ଜନଭାଗିଦାରୀ ପୁରସ୍କାର ଦିଆଯିବା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଇବା 18 ନୂଆଦିଲ୍ଲୀନ ହେବାର୍କେ ଥିବା ସମ୍ମାନ ସମାରୋହଥି ପୁରସ୍କାର ପ୍ରଦାନ କରିବେ। କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ତରଫୁ ଗଲାକାଲି ବିଜେତାଙ୍କ ତାଲିକା ଘୋଷଣା କରାଯାଇଛି। ପାନୀର ସଂରକ୍ଷଣ ଆର୍ ବଞ୍ଚାବାର ଦିଗେ ପ୍ରଶଂସନୀୟ କାମ କରିଥିବାରୁ ଏହି ଜିଲ୍ଲାମାନଙ୍କୁ ପୁରସ୍କାର ଦିଆଯିବା। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ର ଆଇବା ଜାନୁଆରୀ ମାସେ ଜାତୀୟ ଇଣ୍ଡୋର ଦୌଡ଼କୁଦ ପ୍ରତିଯୋଗିତା ହେବା। ଇ ବାବଦେ ଭାରତୀୟ ଦୌଡ଼କୁଦ ସଂଘ ତରଫୁ ସୂଚନା ଦିଆଯାଇଛି। ପାଣିପାଗ ରାଜ୍ୟକେ ଉତ୍ତର ଦିଗୁ ସୁଖା ପବନ ଆସୁଥିବାରୁ ଭିନ୍ ଭିନ୍ ଜାଗାନ ରାତିର ତାପମାତ୍ରା 3-4 ଡିଗ୍ରୀ ତକ କମିଛେ। ଆଜି ରାତିର ତାପମାତ୍ରା ଆହୁରି 2-3 ଡିଗ୍ରୀ ତକ କମିପାରେ ଆଉ ଥଣ୍ଡା ବଢ଼ିପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ଅନୁମାନ କରାଯାଇଛି। ସୁନ୍ଦରଗଡ଼, ଝାରସୁଗୁଡ଼ା ଆଉ କନ୍ଧମାଳର ଜବର ଥଣ୍ଡା ହୋଇକରି କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। ଶେଷ ମୁଖ୍ୟ ଖବର ଫେରଘାଏ। ଦିଲ୍ଲୀ କାର୍ ବିସ୍ଫୋରଣ ଘଟଣାକେ ନେଇକରି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଲା ସୁରକ୍ଷା ବାବଦ କ୍ୟାବିନେଟ୍ କମିଟି ବୈଠକ। ଛାତ୍ରଛାତ୍ରୀମାନଙ୍କର ସପନ, ସୃଜନଶୀଳତା ଆଉ ପ୍ରତିଭାର ବିକାଶ ଲାଗି ସୁରଭି ଗୋଟେ ବର୍କସ ମଚାନ ଆଏ କହିଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶା ସର୍ବେକ୍ଷଣ ଆଉ ବନ୍ଦୋବସ୍ତ ଅଧିନିୟମର ସଂଶୋଧନକେ ଅନୁମୋଦନ ଦେଲେ ମୁଖ୍ୟମନ୍ତ୍ରୀ। ପୁରୁଣା ପଞ୍ଜିକୃତ ଜମିପଟା ରେକର୍ଡ ବଦଲାବାର୍କେ ତହସିଲଦାରମାନଙ୍କୁ ମିଳିଲା କ୍ଷମତା। ଆଉ ବାରବାଟୀ ଷ୍ଟାଡିୟମ୍ର ଆଇବା 9 ହେବାର୍କେ ଥିବା T20 କ୍ରିକେଟ୍ ମ୍ୟାଚ୍କେ ନେଇକରି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେଲା ବୈଠକ। আজির আঞ্চলিক খবর ইনা শেষ হল জুহার।